वासुदेवाय
नमो भगवते वासुदेवाय।
श्रीमद् भागवतम दशम स्कंद 13 अध्याय श्लोक 14। सत्य ज्ञानानंतानंद सत्य ज्ञानानंतानंद मात्रैकरसमूर्तया अस्पृष्टा भूरि महात्म्या अपि उपनिषदृशाम् सत्यज्ञानानन्दानन्द मात्रैकरसमूर्तया अस्पृष्टा भूरि महात्म्या अपि उपनिषदृशाम् सत्यज्ञानानन्दानन्द मात्रैकरसमूर्तया अस्पृष्टा भूरि महात्म्या अपि उपनिषदृशम्
सत्यज्ञानानन्दानन्द
मात्रैकरसमूर्तया
अस्पृष्टा भूरि महात्म्या
अपि उपनिषदृशाम् सत्यज्ञानानन्दानन्द मात्रैकरसमूर्तया अस्पृष्टा भूरि महात्म्या अपि उपनिषदृशाम्। शब्दन्वाद सत्य शाश्वत ज्ञान पूर्ण ज्ञानमय अनंत असीम आनंद आनंदमय मात्र केवल एक रस सर्वदा अवस्थित मूर्तय विग्रह अस्पृष्ट भूरि महात्म्या जहाँकर महात्म्य स्पर्श पर्यंत करिपारती नहीं अपि ओ कि जेहेतु उपनिषद दृशा उपनिषद अध्ययनरत ज्ञानीमान द्वारा श्लोकर अनुवाद से ही समस्त विष्णुमूर्ति सत्य सत्व ज्ञान अनंत और आनंदमय एवं सेमाने काल प्रभावर अतीत अटंती उपनिषद अध्ययनरत ज्ञानी माने सेमानक महात्म्य स्पर्श पर्यंत करिपारंती नाहीं। भागवतरे गोपाल महाराज कहुछंती जे केवल शास्त्र ज्ञान व वैदिक ज्ञान द्वारा भगवान को जानी हुए नहीं भगवान जहाँ को कृपा करती से ही केवल जानपारती से कथा मुंडक उपनिषद 3:2-3 रे विश्लेषण कराई नायमात्मा प्रवचन लभ्य न मेधया न बहुनाश्रुतेन जमीवेश गुणते तेन लभ्य तशीष आत्मा विगुणते तनु श्याम। अर्थात सुदक्ष विश्लेषण द्वारा विशाल बुद्धिमत्ता द्वारा एपरिकी बहुत श्रवण द्वारा मध्य भगवान को लाभ करे ना भगवान को से मैंने लाभ करती जहाँ को भगवान कृपा करती ତାଙ୍କ ନିକଟରେ ସେ ନିଜର ସ୍ୱରୂପ ପ୍ରକାଶ କରନ୍ତି। ବ୍ରହ୍ମର ଏକ ବର୍ଣ୍ଣନା ହେଉଛି ସତ୍ୟଂ ବ୍ରହ୍ମ ଆନନ୍ଦ ରୂପମ୍। ବ୍ରହ୍ମ ପରମ ସତ୍ୟ ଅଟନ୍ତି ଏବଂ ପୂର୍ଣ୍ଣ ଆନନ୍ଦମୟ ଅଟନ୍ତି। ଯଦିଓ ପରମ ବ୍ରହ୍ମ ବିଷ୍ଣୁ ହେଉଛନ୍ତି ଏକ ତଥାପି ସେ ବିଭିନ୍ନ ରୂପରେ ପ୍ରକାଶିତ ହୋଇଛନ୍ତି। ଉପନିଷଦର ଅନୁଗାମୀମାନେ ବ୍ରହ୍ମଙ୍କର ବିଚିତ୍ର ରୂପକୁ ବୁଝିପାରନ୍ତି ନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ ବ୍ରହ୍ମ ଏବଂ ପରମାତ୍ମାକୁ ପ୍ରକୃତପକ୍ଷେ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ। ଯେଉଁ କଥା ଭଗବାନ ସ୍ୱୟଂ ଶ୍ରୀମଦ୍ ଭାଗବତମରେ ପ୍ରତିପାଦିତ କରିଛନ୍ତି ଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟ 11 14 21 ଶ୍ଳୋକରେ ଭଗବାନ ଏଇଟା କହିଛନ୍ତି। ପ୍ରକୃତରେ ବ୍ରହ୍ମଙ୍କର ଯେଉଁ ଚିନ୍ମୟ ରୂପ ରହିଛି ତାକୁ ପ୍ରତିପାଦିତ କରିବା ପାଇଁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶାସ୍ତ୍ରରୁ ବିଭିନ୍ନ ଉଦ୍ଧୃତି ଦେଇଛନ୍ତି। ସ୍ୱତଃସ୍ୱତର ଉପନିଷଦରେ 3:8 ସେହି ପରମତତ୍ତ୍ୱର ବର୍ଣ୍ଣନା କରି କୁହାଯାଇଛି ଯେ ଆଦିତ୍ୟ ବର୍ଣ୍ଣଂ ତମସଃ ପ୍ରସ୍ତାତ୍, ତାଙ୍କର ସ୍ୱୟଂ ପ୍ରକାଶିତ ରୂପ ସୂର୍ଯ୍ୟ ପରି ଉଜ୍ଜଳ ଏବଂ ଜଡ଼ ଜଗତର ଅଜ୍ଞାନ ଅନ୍ଧକାରଠାରୁ ଦୂରରେ ଅବସ୍ଥିତ। ଆନନ୍ଦ ମାତ୍ର ମଜରଂ ପୁରାଣମ ଏକଂ ସନ୍ତଂ ବହୁଧା ଦୃଶ୍ୟମାନଂ, ବ୍ରହ୍ମ ଆନନ୍ଦମୟ ଏବଂ ତାଙ୍କ ମଧ୍ୟରେ ନିରାନନ୍ଦର ଲେଶ ମାତ୍ର ନାହିଁ। ଯଦିଓ ସେ ପରିଣାମତଃ ପୁରାଣତମ ତଥାପି ସେ ନବଯୌବନ ସମ୍ପନ୍ନ, ସେ ଏକ ହେଲେ ମଧ୍ୟ ସ୍ୱରୂପରେ ପ୍ରକାଶିତ ହୁଅନ୍ତି। ସର୍ବେ ନିତ୍ୟା ଶାଶ୍ୱତାଶ୍ଚ ଦେହା ତସ୍ୟ ପରାତ୍ମନ, ଭଗବାନଙ୍କର ସମସ୍ତ ରୂପ ନିତ୍ୟ ଅଟନ୍ତି। ଏକଥା ମହାବରାହ ପୁରାଣରେ କୁହାଯାଇଛି। ଭଗବାନଙ୍କର ହାତ ପାଦି ପାଦ ଆଦି ଅଙ୍ଗ ସମନ୍ଵିତ ରୂପ ରହିଛି, କିନ୍ତୁ ହାତ ପାଦ ଜଡ଼ ନୁହେଁ। ଭକ୍ତମାନେ ଜାଣନ୍ତି ଯେ କୃଷ୍ଣ ଏବଂ ବା ବ୍ରହ୍ମଙ୍କର ରୂପ କେତେବେଳେ ହେଲେ ଜଡ଼ ନୁହେଁ। ପକ୍ଷାନ୍ତରରେ ବ୍ରହ୍ମ ରୂପ ଚିନ୍ମୟ ଏବଂ କେହି ଯେତେବେଳେ ପୂର୍ଣ୍ଣ ରୂପେ ଭକ୍ତିପରାୟଣ ହୋଇ ସେହି ରୂପରେ ମଗ୍ନ ହୁଅନ୍ତି ସେତେବେଳେ ସେ ତାଙ୍କୁ ଜାଣିପାରନ୍ତି, ଯାହାକି କୁହାଯାଇଛି ପ୍ରେମାଞ୍ଜନ ଛୁଟିତ ଭକ୍ତି ଲୋଚନେନ। ମାୟାବାଦୀମାନେ କିନ୍ତୁ ଏହି ଚିନ୍ମୟ ରୂପକୁ ହୃଦୟଙ୍ଗମ କରିପାରନ୍ତି ନାହିଁ, କାରଣ ସେମାନେ ଭାବନ୍ତି ଯେ ତାହା ଜଡ଼ ଅଟେ। ଭଗବାନଙ୍କର ସବିଶେଷ ଚିନ୍ମୟ ରୂପ ଏତେ ମହାତ୍ମପୂର୍ଣ୍ଣ ଯେ ଉପନିଷଦର ନିର୍ବିଶେଷ ଅନୁଗାମୀମାନେ ତାହାକୁ ହୃଦୟଙ୍ଗମ କରିବାର ଜ୍ଞାନ ସ୍ତରରେ ପହଞ୍ଚିପାରନ୍ତି ନାହିଁ। ବାସ୍ତବିକ ପକ୍ଷେ ଉପନିଷଦ ଅଧ୍ୟୟନ ମାଧ୍ୟମରେ ଯେଉଁମାନେ କେବଳ ଟିକିଏ ବୁଝିପାରିଛନ୍ତି ଯେ ବ୍ରହ୍ମ ଜଡ଼ ନୁହେଁ ଏବଂ ସୀମିତ ଶକ୍ତି ଦ୍ୱାରା ତାଙ୍କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ, ଭଗବାନ ସେହିସବୁ ନିର୍ବିଶେଷବାଦୀମାନଙ୍କ ଜ୍ଞାନଭଣ୍ଡାରର ଅତୀତ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ଯଦିଓ ଉପନିଷଦ ମାଧ୍ୟମରେ ଦର୍ଶନ କରାଯାଇପାରେ ନା, ତଥାପି ଉପନିଷଦମାନଙ୍କରେ କୌଣସି ସ୍ଥାନରେ ଉଲ୍ଲେଖ କରାହୋଇଛି ଯେ ଏହା ଏହି ଉପାୟ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ଜାଣି ହୋଇପାରେ। ଉପନିଷଦମ୍ ପୁରୁଷମ୍, ଉପନିଷଦ ମାଧ୍ୟମରେ ତାଙ୍କୁ ଜାଣି ହେବ। ଏହି ଉକ୍ତିର ଅର୍ଥ ହେଉଛି କେହି ଯେତେବେଳେ ବୈଦିକ ଜ୍ଞାନ ଦ୍ୱାରା ପବିତ୍ର ହୁଅନ୍ତି ସେତେବେଳେ ସେ ଭକ୍ତି ଜ୍ଞାନ ଜଗତରେ ପ୍ରବେଶ କରିବାକୁ ଅନୁମତି ପ୍ରାପ୍ତ ହୁଅନ୍ତି। ମଦଭକ୍ତି ଲଭତେ ପରାମ ତତ୍ସଦାନାମୟୋ ଜ୍ଞାନ ବୈରାଗ୍ୟ ଯୁକ୍ତୟା ପଶନ୍ତି ଆତ୍ମନିଚାତ୍ମାନ ଭକ୍ତିଆ ଶ୍ରୁତ ଗୃହୀତୟା। ଏକଥା ଭାଗବତମ୍ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 12-12 କୁହାଯାଇଛି ଯେ ଅପ୍ରାକୃତ ବସ୍ତୁରେ ସୁଦୃଢ଼ ଏବଂ ନିଶ୍ଚୟ ବିଶ୍ୱାସ ଯୁକ୍ତ ମୁନିଗଣ ଜ୍ଞାନ ଏବଂ ବୈରାଗ୍ୟଯୁକ୍ତ ହୋଇ ଶାସ୍ତ୍ର ଶ୍ରବଣ ଜନିତ ଉପଲବ୍ଧି ଅନୁସାରେ ଭଗବାନଙ୍କ ପ୍ରତି ପ୍ରେମମୟ ସେବା ଦ୍ୱାରା ସେମାନଙ୍କ ଶୁଦ୍ଧ ହୃଦୟରେ ପରମାତ୍ମା ରୂପେ ସେହି ତତ୍ତ୍ୱବସ୍ତୁକୁ ଦର୍ଶନ କରନ୍ତି। ଶ୍ରୁତ ଗୃହୀତ ଏହା ଶବ୍ଦର ଅର୍ଥ ହେଉଛି ବେଦାନ୍ତ ଜ୍ଞାନ ମାନସିକ ଆବେଗ ପ୍ରବଣତା ନୁହେଁ, ଶ୍ରୁତ ଗୃହୀତ ହେଉଛି ଗଭୀର ଜ୍ଞାନ। ଏହିପରି ଭାବରେ ବ୍ରହ୍ମା ହୃଦୟଙ୍ଗମ କଲେ ଯେ ଭଗବାନ ଶ୍ରୀ ବିଷ୍ଣୁ ହେଉଛନ୍ତି ସମସ୍ତ ସତ୍ୟ ଜ୍ଞାନ ଏବଂ ଆନନ୍ଦର ଉତ୍ସ, ସେହି ତିନୋଟି ଚିନ୍ମୟ ତତ୍ତ୍ୱର ସମନ୍ୱୟ ଏବଂ ସେ ଉପନିଷଦ ଅନୁଗାମୀମାନଙ୍କର ଆରାଧ୍ୟ ଅଟନ୍ତି। ବ୍ରହ୍ମା ହୃଦୟଙ୍ଗମ କଲେ ଯେ ଗାଈ ଗୋପାଳ ବାଳକ ଏବଂ ବାଛୁରୀମାନେ ଯେପରି ବିଷ୍ଣୁ ରୂପରେ ରୂପାନ୍ତରିତ ହୋଇଛନ୍ତି ତାହା ଯୋଗୀ କିମ୍ବା ଦେବତାମାନଙ୍କ ଯୋଗଶକ୍ତି ଦ୍ୱାରା ହୋଇନାହିଁ। ଗାଈ ବାଛୁରୀ ଏବଂ ଗୋପାଳମାନଙ୍କ ଯେପରି ବିଷ୍ଣୁ ମୂର୍ତ୍ତିରେ ରୂପାନ୍ତରିତ ହୋଇଛନ୍ତି ତାହା ବିଷ୍ଣୁମାୟାର ପ୍ରଦର୍ଶନ ନୁହେଁ, ସେମାନେ ସାକ୍ଷାତ ବିଷ୍ଣୁ ଥିଲେ। ବିଷ୍ଣୁ ଏବଂ ବିଷ୍ଣୁମାୟାର ଗୁଣ ଠିକ୍ ଅଗ୍ନି ଓ ତାର ଉତ୍ତାପ ପରି, ଉତ୍ତାପରେ ଅଗ୍ନି ଗୁଣ ଅଛି ଯଥା ଉଷ୍ଣତା, କିନ୍ତୁ ତାହେଲେ ବି ଉତ୍ତାପ ଅଗ୍ନି ନୁହେଁ। ଗୋପବାଳକ ଗାଈ ଏବଂ ବାଛୁରୀମାନଙ୍କୁ ବିଷ୍ଣୁ ରୂପେ ପ୍ରଦର୍ଶନ କରିବା ଉତ୍ତାପ ସହିତ ତୁଳନୀୟ ନୁହେଁ, ତାହା ସବୁ ଅଗ୍ନି ପରି ଥିଲା, ସେମାନେ ସମସ୍ତେ ବିଷ୍ଣୁ ଥିଲେ। ପ୍ରକୃତିରେ ବିଷ୍ଣୁଙ୍କର ଗୁଣ ହେଉଛି ପୂର୍ଣ୍ଣ ସତ୍ୟ, ପୂର୍ଣ୍ଣ ଜ୍ଞାନ ଏବଂ ପୂର୍ଣ୍ଣ ଆନନ୍ଦ। ଆଉ ଏକ ଉଦାହରଣ ଜଡ଼ ପଦାର୍ଥ ମାଧ୍ୟମରେ ଦିଆଯାଇପାରେ ଯାହା ବହୁ ରୂପରେ ପ୍ରତିବିମ୍ବିତ ହୁଏ, ଯେପରି ସୂର୍ଯ୍ୟ ବହୁ ଜଳପାତ୍ରରେ ପ୍ରତିବିମ୍ବିତ ହୁଅନ୍ତି କିନ୍ତୁ ସେସବୁ ପ୍ରତିବିମ୍ବ ସୂର୍ଯ୍ୟ ନୁହନ୍ତି। ଏହି ସମସ୍ତ ପ୍ରତିବିମ୍ବରେ ପ୍ରକୃତ ତାପ ଏବଂ ଆଲୋକ ନାହିଁ, ଯଦିଓ ସେମାନେ ଦେଖିବାକୁ ଠିକ୍ ସୂର୍ଯ୍ୟଙ୍କ ପରି ଅଟନ୍ତି। କିନ୍ତୁ ଶ୍ରୀକୃଷ୍ଣ ଯେଉଁ ସବୁ ରୂପ ଧାରଣ କରିଥିଲେ ସେସବୁ ଥିଲେ ପୂର୍ଣ୍ଣ ଶ୍ରୀ ବିଷ୍ଣୁ। ଆମର କର୍ତ୍ତବ୍ୟ ପ୍ରତିଦିନ ଯେତେଦୂର ସମ୍ଭବ ଶ୍ରୀ ଭାଗବତମ୍ ଆଲୋଚନା କରିବା, ନିତ୍ୟଂ ଭାଗବତ ସେବା, ତାହେଲେ ସବୁକିଛି ପରିଷ୍କାର ହୋଇଯିବ, ଭାଗବତ ମାଧ୍ୟମରେ ସବୁ ଜଣାପଡ଼ିବ। କାରଣ ଶ୍ରୀମଦ୍ ଭାଗବତମ୍ ହେଉଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର, ସାର ସାରାତି ସାର ବା ନିର୍ଯାସ ନିଗମ କଳ୍ପତରୋର ଗଳିତଂ ଫଳମ୍। ଶ୍ରୀ ବ୍ୟାସଦେବ ମହାମୁନି କୃତେ ଆତ୍ମଜ୍ଞାନ ଲାଭ କରିବା ପରେ ତାହା ରଚନା କରିଛନ୍ତି। ଆମେ ଯେତେବେଳେ ଶ୍ରୀମଦ୍ ଭାଗବତ ପାଠ କରିବା ଆମର ଜ୍ଞାନ ସେତିକି ସ୍ୱଚ୍ଛ ହେବ। ज्ञान स्वच्छ हव। श्रीमद भागवत प्रति श्लोक ही चिन्मय अटंत, ये भगवान का अंग पद्मपुराण वर्णना कर भागवतम जो रही प्रथम द्वितीय योजि भगवान को दुईटी पाद पद्म पाद मध्य प्रथम द्वितीय भगवान करो जो पाद पद्म दुईटी रही ये हूँ भागवत प्रथम स्कंद द्वितीय स्कंद एवं तृतीय तुर्य तत्ु तृतीय चतुर्थ भगवान जंग पंचम नाभि षष्ठ वक्ष प्रदेश सप्तम एवं अष्टम भगवान भुज दुई हाथ नवम स्कंद भगवान कंठ आम बर्तमान दशम स्कंद पाठ करे युजी भगवान मुखरविंद पाठ करे एवं एकादश स्कंद ललाट पट भगवान मस्तक द्वादश स्कंद शिर मान मुकुट यह पद्मपुराण में वर्णना कर भागवतम एवं भगवान भितर कौन तफात नहीं श्रीकृष्ण परिवर्तित सनातन गोस्वामी जो पिलादे छोट पिला सीमें जन भागवत आनी रात्रि स्वप्न देखते सका आप कहते स्वप्न कथा सका उठा जो ब्राह्मण आनी भागवत दौरान पिलादिन से पाठ पढ़ते भागवत आम श्रीमद गौरवंद स्वामी महाराज मुझे शुणी से पिलादे से भागवत पाठ करते आमर गुरुदेव गौरवंद स्वामी भक्तिश्वर दामोदर स्वामी महाराज छोट पिलादे से जो चाष करते से गोविंद जो आम रही ना जो आम जयदेव गीत गोविंद पाठ करते गीत गोविंद पाठ कर तेणु ये भागवतम से गोटे रचना कर भागवतम स्तुति कर सर्वशास्त्रादि पीयूष सर्ववेदिक सत्फल सर्वसिद्धांत रत्नाढ़ सर्वलौकिक दीपद सर्व सर्वशास्त्रादि समस्त शास्त्र रूपक अवधि कहले सागर पीयूष ये हूँ अमृत वैदिक शास्त्र सार्वशास्त्रादि पीयूष सर्ववेदिक सत्फल समस्त वेदर ये हूँ सत्फल सर्वसिद्धांत रत्नाढ़ जिते सिद्धांत रही सब सिद्धांत बोलिया जिते ना कर अलस सिद्धांत बोली आम अलस करवा ना एक आम शुणी तो भागवत पाठ हो ना ये रत्न सर्वसिद्धांत सार रत्नाढ़ एवं सर्वलौकिक दृक्पद समस्त लोक ये आलोक देख भगवान चलीगला प्रश्न अच्छी ना षष्ठ प्रश्न भगवान कहार शरण में गल धर्मर कहार शरण में अच्छा तेणु से प्रश्न उत्तर से कथा कहते सत्य गोस्वामी भगवान चलीगला श्रीमद भागवतम पुराण रूपक अर्क पुराण रूपक सूर्य बर्तमान उदित होती धर्म बर्तमान यही भागवतम आश्रय अच्छा तेणु ये भागवतम बहुत महात्म्य रही महात्मा जो बर्तमान कहगला ना ये महात्मा देखिले भगवान का महात्म्य भागवत महात्म्य भितर कौन तफात ना शिवजी कथा कही जे कही गोटे पुराण रे जे अहम व्यक्ति मु जानी भागवत सुख बेदमी सुख मत जानी किंतु व्यास व्यक्ति न व्यक्ति बा व्यास जानी ना मुझे ना व्यास जी रचना कर तेणु जन जन पचार पार्वती को तो प्राय कौन से शिवजी ज्ञान दौंती पार्वती भी पचारे व्यास रचना कले पूरा सी जाने ना भक्तिया भागवतम ग्राह्य भक्त कह तार व्यास तो जानना नुह कह उदेश हो भक्ति जो मान ना से बुझीपर ना भागवतम बहुत ज्ञान थपे उपनिषद भी ये कहना उपनिषद दृशाम जो माने उपनिषद सब जानती उपनिषद ज्ञान प्राप्त होती कि न स्पृष्ट ताकि स्प
ସ୍ପର୍ଶ କରିପାରିବେ ନାହିଁ, ଏତେ ଜ୍ଞାନ ଅଛି କିନ୍ତୁ ଜାଣିପାରିବେ ନାହିଁ। ସର୍ବମ ଭଟ୍ଟାଚାର୍ଯ୍ୟ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, କିନ୍ତୁ ଭଗବାନ ତାଙ୍କ ପାଖରେ ଉପସ୍ଥିତ ଅଛନ୍ତି, ସେ ତାଙ୍କୁ ଜାଣିପାରିଲେ ନାହିଁ। ସେ କହିଲେ କଳିଯୁଗରେ କ'ଣ ଭଗବାନଙ୍କ ଅବତାର ଅଛି? ଭାଗବତର ଗୋଟେ ଶ୍ଲୋକ ଅଛନ୍ତି, ଭାଗବତ କେଉଁଥିରେ ଅଛନ୍ତି? ଏଇଟା ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତିରେ ଅଛନ୍ତି। ସେଇଟା ଭଗବାନଙ୍କୁ କୁହାଯାଏ ତ୍ରିଯୁଗ, ଭଗବାନ କୁହାଯାଏ ତ୍ରିଯୁଗ। ଇଥଂ ନୁ ତିର୍ଯ୍ୟଗ ଋଷି ଦେବ ଦଶାବତାରୈ ଲୋକାନ୍ ଗୁହାବୟସୀ ହଂସି ଜଗତ୍ ପ୍ରତିପାନ୍ ଧର୍ମଂ ମହାପୁରୁଷ ପାଶେ ଯୁଗାନୁଭୂତ୍ୟା ଛନ୍ନ କଳୌ ଯତ୍ ଅବଭସ୍ ତ୍ରିଯୁଗ ତ ସତ୍ୟ। ଭଗବାନଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ନୃସିଂହଦେବ ଯେତେବେଳେ ଆସିଥିଲେ ସତ୍ୟ ଯୁଗରେ, ପ୍ରହ୍ଲାଦ ମହାରାଜ ତାଙ୍କୁ ସ୍ତୁତି କରିଥିଲେ, ସେତେବେଳେ ସେ କଥା କହିଥିଲେ ଯେ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିବେ ବୋଲି ସେ ପ୍ରମାଣଟି ଦେଇଛନ୍ତି। ଭାଗବତ ପ୍ରମାଣ ଭଗବାନ ସବୁ ଯୁଗରେ ଆସନ୍ତି ନା କହିଲେ ନା ସମ୍ଭବାମୀ ଯୁଗେ ଯୁଗେ ପ୍ରତି ଯୁଗରେ ଆସନ୍ତି। ତାର ତ୍ରିଯୁଗ କହିଛି କାହିଁକି କୁହାଗଲା? ତ୍ରିଯୁଗର ମଧ୍ୟ ଆଉ ଗୋଟେ ଅର୍ଥ ରହିଛି। ତ୍ରିଯୁଗର ଅର୍ଥ ହେଉଛି, ଯୁଗ ଅର୍ଥ ହେଉଛି ଦୁଇ, ଯୁଗ ତିନି ଦୁଇ ମାନେ କେତେ ହେଉଛି? ଛଅ। ଭଗବାନ ଷଡ଼ିଶ ପୂର୍ଣ୍ଣ, କିନ୍ତୁ ତ୍ରିଯୁଗର ଆଉ ଗୋଟେ ଅର୍ଥ ହେଉଛି ଭଗବାନ ଯଦିଓ ସବୁ ଯୁଗରେ ଆସନ୍ତି କିନ୍ତୁ କଳି ଯୁଗରେ ଭଗବାନ ଛନ୍ନ କଳୌ ଛନ୍ନ ରୂପରେ ଆସନ୍ତି। ଏମିତି ଭଗବାନ କେହି ଜାଣିପାରନ୍ତି ନାହିଁ। ଆଉ ଭଗବାନ ଯଦି ଛନ୍ନ ଭିତରେ ଆସିବେ, ଭଗବାନ ଯଦି ଛପେଇବେ ନିଜକୁ ଲୁଚେଇକି ରଖିବେ, ତାଙ୍କୁ ପୁଣି କିଏ ଜାଣିବ? ଭଗବାନ ଯଦି ଭଗବତ ଭିତରେ ଭଗବାନ କହିବେନି କି ନମେ ବିଧୁ ସୁରଗଣା ପ୍ରଭବଙ୍ଗ ମହର୍ଷୟ ଅହମ୍ ଆଦି ହି ଦେବାନା ମହର୍ଷିଣାଙ୍କ ସର୍ବସ୍ୱ। ଭଗବାନ କେହି ଜାଣିପାରନ୍ତି ନାହିଁ। ଭଗବାନ ଯଦି ଜ୍ଞାନ ନ ଦେବେ, ତାଙ୍କ ବିଷୟରେ ଜ୍ଞାନ ନ ଦେବେ, ତାହେଲେ କେହି ଜାଣିପାରିବେ ନାହିଁ। ତେଣୁ ଇଏ ସର୍ବ ଆମେ କହିବାର ଉଦ୍ଦେଶ୍ୟ ଏ ଯେଉଁ ରହିଛି ଉପନିଷଦ ଦୃଶା ବେଦ ଉପନିଷଦ ଯେଉଁମାନେ ପାଠ କରିଛନ୍ତି ସେମାନେ ମଧ୍ୟ ଭଗବାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସର୍ବମ ଭଟ୍ଟାଚାର୍ଯ୍ୟ, ପ୍ରକାଶାନନ୍ଦ ସରସ୍ୱତୀ ଏମାନେ ବହୁତ ପ୍ରକାଣ୍ଡ ଥିଲେ। ପ୍ରକାଶାନନ୍ଦ ସରସ୍ୱତୀ ମୁଁ ଭାବୁଛି 10,000 ଶିଷ୍ୟ ବୋଲି, ମୁଁ କହୁଛି ଶୁଣିଲି 60,000 ଶିଷ୍ୟ ତାଙ୍କର ଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ, ପ୍ରଥମେ ଯାଇ ପହଞ୍ଚିଲେ ପୁରୀରେ, ପୁରୀରେ ଯେତେବେଳେ ପହଞ୍ଚିଲେ ସେ ସମୟରେ ରାଜା ଥିଲେ ପ୍ରତାପଦିତ୍ତ ଦେବ, ତାଙ୍କର ପଣ୍ଡିତ ଥିଲେ ସର୍ବମ ଭଟ୍ଟାଚାର୍ଯ୍ୟ। ସର୍ବମ ଭଟ୍ଟାଚାର୍ଯ୍ୟ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ। ସେ ସମୟରେ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ ସମସ୍ତ ସନ୍ନ୍ୟାସୀମାନେ ମଧ୍ୟ ଆସୁଥିଲେ ଶାସ୍ତ୍ର ପଢ଼ିବା ପାଇଁ, ନ୍ୟାୟଶାସ୍ତ୍ର। କାରଣ ସେ ସମୟରେ ଭାରତବର୍ଷରେ କାଶୀରେ ଜଣେ ପଢ଼ାଉଥିଲେ ନ୍ୟାୟଶାସ୍ତ୍ର, ଏବଂ ତାଙ୍କ ପାଖକୁ ଯିଏ ଯାଉଥିଲେ ସେ ତାଙ୍କୁ ଆଲାଉ କରୁନଥିଲେ, ଲେଖିକି ନେବା ପାଇଁ ଆଲାଉ କରୁନଥିଲେ। କିନ୍ତୁ ସର୍ବମ ଭଟ୍ଟାଚାର୍ଯ୍ୟ ଯାଇକି ସେଠି ପାଠ ପଢ଼ିଥିଲେ, ସେ ଯାହା ଶୁଣିଥିଲେ ସବୁ ମନେ ରଖିଦେବେ। ସେ ହେଉଛନ୍ତି ବୃହସ୍ପତିଙ୍କ ଅବତାର। ତେଣୁ ଆମ ଭାରତବର୍ଷରେ ଏପଟେ ଯେଉଁ ଉତ୍ତର ଭାରତ ଏସବୁ ସ୍ଥାନରେ, ମାନେ ପୂର୍ବ ଭାରତ ଦକ୍ଷିଣ ଭାରତରେ ଏକମାତ୍ର ଇଏ ଜଣେ ଥିଲେ ପାଠ ପଢ଼ାଉଥିଲେ ନ୍ୟାୟ। ତେଣୁ ଯେଉଁମାନେ ଆସୁଥିଲେ ସନ୍ନ୍ୟାସୀମାନେ ମଧ୍ୟ ତାଙ୍କଠୁ ପଢ଼ୁଥିଲେ। ତେଣୁ ସିଏ ପଢ଼େଇଲେ ମହାପ୍ରଭୁଙ୍କୁ ପାଠ ପଢ଼େଇଲେ, ସିଏ ଏତେ ପାଠ ବେଦାନ୍ତ ସହିତ ପଢ଼ ସାତ ଦିନ ଧରି ଶୁଣିଲେ, ସିଏ ସାତ ଦିନ ଧରି ଶୁଣିଲେ। କିନ୍ତୁ ଯେତେବେଳେ ପଚାରିଲେ ସର୍ବମ ଭଟ୍ଟାଚାର୍ଯ୍ୟ ତୁମର କ'ଣ କହୁଛି, ସର୍ବମ ଭଟ୍ଟାଚାର୍ଯ୍ୟ ପଚାରିଲେ କହିଲେ ଏ ତାଙ୍କ ନାଁ ଥିଲା ଶ୍ରୀକୃଷ୍ଣ ଚୈତନ୍ୟ। ସିଏ ଯଦିଓ ସନ୍ନ୍ୟାସ ଗ୍ରହଣ କରିଥିଲେ କିନ୍ତୁ ସେ ସନ୍ନ୍ୟାସୀ ନାମ ନେଇନଥିଲେ, ବ୍ରହ୍ମଚାରୀ ନାମ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ ଚୈତନ୍ୟ। ତେଣୁ ତାଙ୍କୁ ପଚାରିଲେ ତୁମେ କିଛି ବୁଝିପାରୁଛ, ଶାସ୍ତ୍ର ବୁଝିପାରୁଛ କିଛି? ସିଏ କହିଲେ ଆପଣ ଯେଉଁ ବେଦାନ୍ତ ସୂତ୍ର ମୂଳ ସୂତ୍ରଟି କହୁଛନ୍ତି ତାହା ମୁଁ ବୁଝିପାରୁଛି, କିନ୍ତୁ ତାକୁ ଯେଉଁ ବୁଝେଇ ଦେଉଛନ୍ତି ଭାଷ୍ୟ କରୁଛନ୍ତି ସେଇଟା ମୁଁ ବୁଝିପାରୁନାହିଁ। ତେଣୁ ଆଶ୍ଚର୍ଯ୍ୟ ହେଇଗଲେ ସର୍ବମ ଭଟ୍ଟାଚାର୍ଯ୍ୟ। ତେଣୁ ଏସବୁ ବହୁତ ଯୁକ୍ତି ରହିଛି, ବହୁତ କଥା ରହିଛି। ଆମର କହିବା କଥା ଯେତେବେଳେ ମହାପ୍ରଭୁଙ୍କ ଜଣେ ଭକ୍ତ ଗୋପୀନାଥ ଆଚାର୍ଯ୍ୟ, ସେ ସର୍ବମ ଭଟ୍ଟାଚାର୍ଯ୍ୟଙ୍କ ଭିଣୀ ହେବେ। ଗୋପୀନାଥ ଆଚାର୍ଯ୍ୟ ଭଗବାନଙ୍କର ଭକ୍ତ, ତେଣୁ ସେ ଭଗବାନ ଜାଣିଛି ମହାପ୍ରଭୁ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି। କିନ୍ତୁ ସର୍ବମ ଭଟ୍ଟାଚାର୍ଯ୍ୟ ସେ ସବୁକିଛି ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସବୁକିଛି ଜ୍ଞାନ ଅଛି ତାଙ୍କର। ବୃହସ୍ପତିଙ୍କର ସେ ହେଉଛନ୍ତି ଅବତାର, ବୃହସ୍ପତି ଆସିଥିଲେ ସେ ସ୍ୱୟଂ। କିନ୍ତୁ महाप्रभु जानीपारे ना गोपनाथ आचरण सहित आलोचना बेले से कहते भगवान तो कलिजुग आसती ना कलिजुग से भगवान गोटे नाम हो त्रिजुग किंतु त्रिजुगर प्रकृत अर्थ हूँ कौन भगवान जदिव सब जुगे आसती अन्य जुगे भगवान लीला अवतार करती भगवान रामचंद्र लीला प्रदर्शन करते मर्यादा पुरुषोत्तम लीला करते से भगवान निज भगवान बोली प्रतिष्ठित करते से भाव में नृसिंहदेव आसिले से भगवान बोली प्रतिष्ठित प्रतिष्ठा कले भाव बामनदेव इत्यादि जिते सब आसवान अवतार विभिन्न जुगे से मैंने निजी भगवान प्रतिष्ठा करु महाप्रभु कलिजुगर जो आसते से निजी भगवान बोली प्रतिष्ठा करना थिले भगवान भक्त एक भगवान केमी आराधना करा पड़े से प्रतिष्ठा करते हरे कृष्णा 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 हरे 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 राम 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 तेणु भगवान कलौ सन्न कलौ त्रिजुगोत सत्व गोटे रही श्लोक अच्छा छन्न कलौ जो अभवस त्रिजुगोत सत्वम भगवान जदि सब जुगे आसती किंतु कलिजुगर जो से आसती छन्न रूप से आसती तेणु भगवान को गोटे नाम हो त्रिजुग चतुर्जुगी हेले सी चतुर्जुग है त्रिजुग बोली कह जाए तेणु उपनिषद जो मैंने उपनिषद दृशा जो मैंने उपनिषद पढ़ी पाठ करनेक उपनिषद रही शहे आठटी उपनिषद रही मुख्य बोली कह जाए तादूर कलिजुग जो उपनिषद रही उपनिषद हूँ कली संतरणी उपनिषद कलिजुग रेकमेंडेड उपनिषद तेरी कली संतरणी उपनिषद ये वर्णना कर भगवान को प्राप्त होवार उपाय हरे कृष्णा 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 हरे 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 राम 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 इति षोड़शतम नाम ये षोलटी नाम रही कली कर्मश नाशन कली जुगरे बहुत प्रकार रही असुविधा कलीर पापर आस पापर चारिपाद ये हम पापर चारिपाद आसीज सत्य जुगरे पाप नथिला पुण्यर चारिपाद प्रतिष्ठित थिला धर्मर चारिपाद प्रतिष्ठित थिला आस्ते आस्ते धर्मर ग्लानि ही अधर्म व पापर वृद्धि होती तेणु धर्मर जो तीन पाद रही गोटे पाद रही कली आघात करीक्षित महाराज देखी थे भागवत प्रथम स्कंद सतर अध्याय वर्णना कर तेणु कली को चारोटी स्थान देखते पापर स्थान कौन कौन द्युतं पानं स्त्रियं सुना यत्र अधर्मस् चतुर्विधा ये पापर चारोटी स्थान देदेले कली रह पापर रही आपको धर्म रही पारे कली तेणु द्युत क्रीड़ा निषाद्रव्य सेवन अवैध स्त्री संग एवं आमिष भक्षण जीव हत्या ये चारोटी स्थान ये कलीर स्थान बर्तमान कली जुगरे ये सब विस्तृत हो तेणु कलीर यह भाव में रही कलीर कर्मश कलीर पापराशि बढ़ीज किंतु ये पापराशि नाश करने कली कर्मश नाश नात्र परतर पाय आठ कौन सी उन्नतर उपाय ना सर्ववेदेश दृश्यते समस्त वेद में पढ़वा तेल आठ उन्नतर उपाय ना ये महामंत्र तेणु ये उपनिषद पढ़कर भगवान को अस्पृष्ट भूरी महात्मा भगवान जो महात्मा रही किसी से जानवे भगवान महात्मा की जानवे किंतु भगवत तत्व को उपलब्धि करें ना कारण ज्ञान मध्यम जड़े भगवान को जापारे ना ज्ञान मध्यम जड़े जापारे ना तेणु एक कथा ब्रह्मा मध्य प्रतिष्ठा मानते बहुत ज्ञानी रही समस्त उपनिषद वेद सब पाठ पढ़ी किंतु वेद उपनिषद पढ़ी जे भगवान जाणीजे ता नुह से सी निजर अनुभूति कहते अस्पृष्ट भूरी महात्मा भगवान जो महात्मा रही छुई पारे ना अस्पृष्ट छुई पारे ना भगवान महात्मा भूरी महात्मा भगवान महात्मा जब कह शेष हम ना अनेक महात्मा रही भागवत मैं से भाव महात्मा रही तेणु यहीटा भगवान को देखुं किभली भाव में भगवान निजुक जो विस्तार करते संख्यक वत्सा थे जिते संख्यक पवाड़क थे भगवान निजुक विस्तार कर समस्ते शंखचक्र गदापद धारण कर विभिन्न अलंकार धारण कर देखुं ब्रह्मा तेणु तापर बर्तमान देखुं समस्ते हूँ किभली भाव में मूर्ति ना सत्य ज्ञान अनंतानंद ये अनंत सब अनंत सब रही सत्य जो सत्य एकमात्र सत्य होती से सत्यं परम धीमही भागवत आरंभ में ये कथाटी व्यासदेव कही मंगलाचरण से सी हूँ श्रेष्ठ सत्य वस्तु ताकू आ उन्नत सत्य वस्तु किसी ना श्रेष्ठ सत्य वस्तु से भगवान तेणु ब्रह्मा आज उपलब्धि करती ये हूँ सत्य ये सब अच्छा ये ज्ञान प्राप्त देते भगवान चतुश्री भागवत में भगवान जो दे ज्ञान ब्रह्मा को क्षेत्र से कथा कही से अहमेवा समयवाग्रे नान्य सरस्वत परम पश्चात हम जगत जो वशिष्य तो सोस्मिन हम ये प्रथम ज्ञान देते भगवान ब्रह्मा को अहमेवा समयवाग्रे अहम शब्दी तीन थर कही से श्लोक कहार उद्देश्य हूँ भगवान जो रही सविशेष रूप रही भगवान जो सच्चिदानंद रूप रही से रूप को प्राधान्य देवाई तीन थर अहम शब्द व्यवहार कर श्लोक अहम एवा समयवाग्रे चतुश्लोक भागवत प्रथम श्लोक अहम एव असम मुझी आग्रे प्रथम भगवान ही थे से सत्य अहमे समय आग्रे नान्य सदसत परम आउ कई नी सदेव असत्र श्रेष्ठ हो भगवान न आउ कई नी भगवान ही एकमात्र थे एवं पश्चात अहम ये बहुत कहते ध्वंस होते से भगवान रही अहम शब्द कह पश्चात अहम जद जो बसी सी तो सोस्मिन अहम जी रे से मु तेणु भगवान त्रिकाल सत्य तीन काल से सत्य भगवान वस्तु सत्य वस्तु देखुं सत्य एवं ज्ञान तांकर ज्ञान पूर्ण ज्ञानमय भगवान ज्ञान शक्ति रही से संबित शक्ति भगवान सच्चिदानंद जो रूप शरीर रही ये शरीर हूँ भगवान ये तीनोटी शक्ति भगवान रही चित शक्ति सब सब गोटे शक्ति भगवान संबित संधिनी एवं लहादिनी ये तीनोटी भगवान अंतरंग शक्ति संबित शक्ति कहले भगवान सदंशे संधिनी सदंशे संधिनी शक्ति होती संधिनी माने भगवान सब रोचे सदंशे संधिनी भगवान ये सत् ज्ञान टी अनुभव कले से एवं चित अंशे संबित चित भगवान जो ज्ञान रही संबित शक्ति सेटा संबित शक्ति भगवान को ज्ञान जिते व्यक्ति जिते सब ज्ञान प्राप्त होती यू भगवान सब प्रदान कर भगवद गीता पंद्रह अध्याय भगवान कहले जे सर्वस्व चाहन उदिशन्निविष्टो मत स्मृति ज्ञान अपोहनम च भगवान समस्त हृदय रही भगवान ठार् स्मृति आसुची ज्ञान आसुची एवं विस्मृति आसुची मत स्मृति ज्ञान अपोहनम च तेणु से ज्ञान को देखले भगवान ये रूप रही भगवान शक्ति रही ज्ञान शक्ति एवं आनंद शक्ति भगवान हो आनंद भगवान केवल निरानंद दुख दुख हो पार ना भगवान स्वरूप तो से आनंदमय भ्यासात से वेदांत सूत्र सूत्रटी रही आनंदमय भ्यासात भगवान समस्त भगवान हो आनंदमय तेणु आमे मध्य आनंदमय आमे आनंद भगवान कथार समस्त आनंद खोज बढ़ुँचे छोट पिला आरम्भ कर पशुपक्षी कीट पतंग समस्त आनंद खोज बढ़ुँचे कि आनंदटा कौटी मिलूना आनंद मिल भगवान पाखे भगवान हो आनंदमय भगवान सहित युक्त हेले आनंद पाइब। ତେଣୁ ସେ ହେଉଛନ୍ତି ଆନନ୍ଦମୟ ସଚ୍ଚିଦାନନ୍ଦ ଘନ ଭଗବାନ ଏବଂ ଅନନ୍ତ ଭାବରେ ସେ ରହିଛି ଶକ୍ତି ଭଗବାନଙ୍କର ଅନନ୍ତ ଶକ୍ତି ଭଗବାନଙ୍କର ଶେଷ ହେବ ନାହିଁ ସଚ୍ଚିଦାନନ୍ଦ ରହିଛି ତାଙ୍କର ଶକ୍ତି ରହିଛି ବହୁକାଳ ପରେ ଶେଷ ହୋଇଯିବ ନା ନା ଅନନ୍ତ ସବୁବେଳେ ପାଇଁ ରହିବ ସେ ଅନନ୍ତ ସେ ଭଗବାନ ହେଉଛନ୍ତି ଅବ୍ୟୟ ଅବ୍ୟୟ ଅତିଥି କୁହାଯାଏ ତାଙ୍କର କିଛି ବ୍ୟୟ ହୁଏ ନାହିଁ ପୂର୍ଣ୍ଣ ସେ ସବୁ ସବୁ ଅବସ୍ଥାରେ ସେ ପୂର୍ଣ୍ଣ ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣମୁଦଚ୍ଚତେ ପୂର୍ଣ୍ଣସ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତି ସେ ହେଉଛନ୍ତି ସବୁବେଳେ ପୂର୍ଣ୍ଣ ମାୟାବାଦୀମାନଙ୍କର ସବୁବେଳେ ପ୍ରଭୁପାଦ ମହାରାଜ ତାଙ୍କର ଭାଷାରେ ମାୟାବାଦୀଙ୍କ କଥା କୁହନ୍ତି କାହିଁକି ନା ପ୍ରଭୁପାଦ ହେଉଛନ୍ତି କ'ଣ କହୁଛୁ ଆମେ ତାଙ୍କ ପ୍ରାର୍ଥନାରେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ତାଙ୍କୁ ସବୁ ଉଦ୍ଧାର କରିବେ ସେଥିପାଇଁ ମାୟାବାଦୀ କଥା କୁହାଯାଉଛି ମାୟାବାଦୀଟା ହେଉଛି ଭୁଲ ମାୟାବାଦୀ ଭାଷା ଶୁଣିଲେ ହଏ ସର୍ବନାଶ ବି କୁହାଯାଉଛି ତେଣୁ ମାୟାବାଦୀମାନେ ଭାବନ୍ତି କ'ଣ ନା ଭଗବାନ ଯେଉଁ ଏତେ ସବୁ ବିସ୍ତାର ହେଲା ପରେ ଭଗବାନ ଆଉ ନାହାନ୍ତି ଅବ୍ୟକ୍ତ ହୋଇଗଲେ ଆଉ ତାଙ୍କର ରୂପ ନାହିଁ ଏଇଭଳି ଭାବରେ ସେମାନେ ଭାବନ୍ତି ମାୟାବାଦୀଙ୍କର ଏଇଟା ତତ୍ତ୍ୱଟା ଠିକ୍ ନୁହଁ ଭଗବାନ ହେଉଛନ୍ତି ଅନନ୍ତ ଶେଷ ହେବ ନାହିଁ ଯେତେ ଭଗବାନଙ୍କର ଗୁଣବାନ କଲେ ମଧ୍ୟ ଶେଷ ହୋଇପାରିବ ନାହିଁ ଆମେ ତ ଘଣ୍ଟାଟି ଶୁଣିବା ପାଇଁ ଆମର ନାହିଁ ଧୈର୍ଯ୍ୟ ରହୁନି କିନ୍ତୁ ଭଗବାନଙ୍କର ଯେଉଁ ମହାତ୍ମା ଗୁଣଗାନ କରୁଛନ୍ତି ଶେଷଦେବ ଅନନ୍ତଦେବ 1000 ମୁଖରେ ଗୋଟିଏ ମୁଖରେ ନୁହଁ 1000 ମୁଖରେ ଶେଷ ଅଧୁନା ବି ସମବଶ୍ୟତି ନାଶ ପାରମ ଏ ପର୍ଯ୍ୟନ୍ତ ମଧ୍ୟ ସେ ଭଗବାନଙ୍କର ମହାତ୍ମା ଶେଷ ହୋଇପାରୁନାହିଁ ଭୁରି ମହାତ୍ମା କୁହାଯାଇଲା ଭୁରି ମହାତ୍ମା ଭଗବାନଙ୍କ ମହାତ୍ମା ଭଗବାନଙ୍କ ଶକ୍ତି ରହିଛି ଭଗବାନଙ୍କ ଗୁଣ ରହିଛି ଭଗବାନଙ୍କ ଲୀଳା ସବୁ ରହିଛି ଏସବୁ ଯେତେ କହିଲେ ମଧ୍ୟ ଶେଷ ହେବ ନାହିଁ ଅନଲିମିଟେଡ଼ ସେଇଟା ମୁଁ ଚିନ୍ତା କରିପାରିବା ନାହିଁ ତେଣୁ ଏଇ ଯେଉଁ ଦେଖିଲେ ଆନନ୍ଦ ମାତ୍ର ଏକ ରସ ମୃତ୍ୟୁ ଏକ ରସ କହିଲେ ସବୁବେଳ ପାଇଁ ସେ ସେଇ ରସରେ ରହିଛନ୍ତି ସବୁବେଳ ପାଇଁ ସଚ୍ଚିଦାନନ୍ଦ ନୁହଁ କେତେ ବର୍ଷ ହୋଇଗଲା ପରେ ତାଙ୍କର ସେଇଟା ଚେଞ୍ଜ ହୋଇଗଲେ ପରିବର୍ତ୍ତନ ହୋଇଯିବ ନା ଏକ ରସ ସବୁବେଳ ପାଇଁ ସେ ଏକ ରସ ତେଣୁ ବ୍ରହ୍ମା ଏଗୁଡ଼ିକ ଦେଖୁଛନ୍ତି ଭଗବାନଙ୍କୁ ସତ୍ୟା ସତ୍ୟ ଜ୍ଞାନାନନ୍ତାନନ୍ଦ ମାତ୍ରିକ ରସ ମୂର୍ତ୍ତୟ ରସମୂର୍ତ୍ତି ରସର ମୂର୍ତ୍ତି ସିଏ ଆମେ ରସ ଆସ୍ୱାଦନ କରିବା ପାଇଁ ଚାହୁଁଛେ ସମସ୍ତେ ଭୌତିକ ଜଗତରେ ରସ ଆନନ୍ଦ ରସ ପାଇବା ପାଇଁ ଚାହୁଁଛନ୍ତି ଭୌତିକ ଜଗତରୁ ଆନନ୍ଦ ଖୋଜି ବୁଲୁଛନ୍ତି ରସ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ଏ ଯେଉଁ ଭୌତିକ ରସ ରହିଛି ଭୌତିକ ଆନନ୍ଦ ରହିଛି ସିଏ ହେଉଛି କ୍ଷଣସ୍ଥାୟୀ କିନ୍ତୁ ଭଗବାନଙ୍କର ଯେଉଁ ରସ ସେ ହେଉଛି ଅନନ୍ତ ଶେଷ ହେବ ନାହିଁ ନିଗମ କଳ୍ପତରୁ ଗଳିତଂ ଫଳଂ ସୁଖମୁଖାତ୍ ଅମୃତ ଦେବ ସଂଯୁତମ୍ ପିଗତ ଭାଗବତମ ରସମାଳୟମ୍ ଭଗବାନ ଯେଉଁଭଳି ଭାବେ ରସ ଆମେ ସେ ଭଗବାନ ରସଟାକୁ ଜାଣିପାରିବା ନାହିଁ କିନ୍ତୁ ଭାଗବତମ ରସକୁ ଆମେ ଅଧ୍ୟୟନ କରି ସେଇଟା ଜାଣିପାରିବା ବୁଝିପାରିବା ରସର ଆଳୟ ଆଳୟ ଅର୍ଥ ହେଉଛି ରସର ଷ୍ଟକ୍ ରହିଛି ଅନଲିମିଟେଡ଼ ଷ୍ଟକ୍ ଏବଂ ଆଳୟର ଆଉ ଗୋଟେ ଶବ୍ଦ ଅର୍ଥ ହେଉଛି ଲୟ ମାନେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଜଣେ ଏଇଟାକୁ ପାଳନ କରିବେ ରସ ଏଥିରେ ଆନନ୍ଦ ପ୍ରାପ୍ତ ହେବେ ଯେଉଁ କୁହାଯାଇଛି ଯେଉଁ ଭଗବାନଙ୍କର ଯେଉଁ ବିଷୟରେ ଏଇ ଯେଉଁ ଭାଗବତଙ୍କୁ କୁହାଯାଉଛି ଇଏ ହେଉଛି ତତ୍ ରସାନ୍ତ ତୃତୀୟ ନାନ୍ୟତ୍ର ସା ପ୍ରତି କ୍ୱଚିତ୍ ସର୍ବ ବେଦାନ୍ତ ସାର ହିଁ ଶ୍ରୀ ଭାଗବତ ନିଶ୍ଚତେ ସମସ୍ତ ବେଦାନ୍ତର ସାର ହେଉଛି ଶ୍ରୀ ଭାଗବତମ୍ ତତ୍ ରସାନୁତ ତୃତୀୟ ତାହାର ଯେଉଁ ରସ ରହିଛି ଏତେ ଯିଏ ଜଣେ ପାନ କରିବ ନା ଅନ୍ୟତ୍ର ସା ପ୍ରତି କ୍ୱଚିତ୍ ତାଙ୍କୁ ଆଉ ଅନ୍ୟ କେଉଁଥିରେ ଆନନ୍ଦ ସେ ପ୍ରାପ୍ତ ହେବେ ନାହିଁ ଏଥିରେ ଯେଉଁ ଆନନ୍ଦ ଜଣେ ପ୍ରାପ୍ତ ହୋଇଗଲେ ହାୟର ଟେଷ୍ଟ ସେଇଟା ହାୟର ଟେଷ୍ଟ ଜଣେ ପ୍ରାପ୍ତ ହେଲେ ଆଉ ଲୋୟର ଟେଷ୍ଟ ପାଇବା ପାଇଁ ତା'ର ଆଗ୍ରହ ରହିବ ନାହିଁ ତା ରସାମୃତ ତୃତୀୟ ନାନ୍ୟତ୍ର ସା ପ୍ରତି କ୍ୱଚିତ୍ ଇଏ ଭଗବାନ ଯେଉଁଭଳି ଭାବେ ରସ ଘନ ରହିଛନ୍ତି ଏ ଭାଗବତ ମଧ୍ୟ ସେଇଭଳି ଭାବ ସେଥିପାଇଁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ଏ ଭାଗବତ ପ୍ରତିଦିନ ପାଠ କରିବା ପାଇଁ କହୁଛନ୍ତି ଯେତେ ଆସ୍ୱାଦନ କରିବେ ସେତେ ରସ ଅଧିକରୁ ଅଧିକ ପ୍ରାପ୍ତ ହେବେ ଅନଲିମିଟେଡ଼ ରହିଛି ନା ଲିମିଟ୍ ନାହିଁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଏଇ ଯେଉଁ ଆତ୍ମାରାମ ଶ୍ଳୋକ ଗୋଟେ ରହିଛନ୍ତି ପ୍ରଥମ ଶ୍ଳୋକ ସପ୍ତମ ଅଧ୍ୟାୟରେ ତାର 61 ଅର୍ଥ କରିଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ। ଆହୁରି ମଧ୍ୟ ଅନେକ ଅର୍ଥ ରହିଛି, କୋଟି କୋଟି ଶ୍ଳୋକରେ ଏଇ ଯେଉଁ ରହିଛି, ଏଇ ଶ୍ଳୋକର ବହୁତ ଭାଷ୍ୟକାର ଟୀକାକାରମାନେ ବହୁତ ତା'ର ଅର୍ଥ ଦେଇଛନ୍ତି, ଏବଂ ସେତିକି ଯଦି ଶେଷ ହେଇଗଲା ଆର ଅର୍ଥ ତା ନୁହଁ, ଯେତେ ନୂଆ ନୂଆ ଆମର ସୁଧ ଗୋସ୍ୱାମୀ ଯେ ଭାଗବତ କହୁଥିଲେ ସେ ଏକଥା କହିଲେ ପ୍ରଥମ ସନ୍ଧ 18 ଅଧ୍ୟାୟରେ, ଯେଉଁ ପକ୍ଷୀର ଯେତେ ଶକ୍ତି ରହିଛି ସେ ସେତେ ଉଚ୍ଚକୁ ଉଡ଼ିବ, ସେହିଭଳି ଭାବରେ ଯାହାର ଯେତେ ଶକ୍ତି ରହିଛି ସେ ସେହିଭଳି ଭାବରେ ଏ ଭାଗବତଙ୍କୁ ଆସ୍ୱାଦନ କରିପାରିବ। ହି ଅନଲିମିଟେଡ୍, ଭଗବାନ ଯେଉଁଭଳି ଅନନ୍ତ, ଅନନ୍ତ ଶବ୍ଦ ବ୍ୟବହାର କରାଯାଇଛି ନା, ସତ୍ୟ ଜ୍ଞାନ ଅନନ୍ତ ଆନନ୍ଦ ଅନନ୍ତ ସେ ଭଗବାନ, ସେହିଭଳି ଭାବରେ ଭାଗବତ ମଧ୍ୟ ସେହିଭଳି ଭାବରେ ଅନନ୍ତ ତା'ର ରହିଛି, ରସ ରହିଛି। ନିଜର ଶକ୍ତି ଅନୁସାରେ ଆମେ ପ୍ରାପ୍ତ ହେବା, ଯାହାର ଯେତିକି ଶକ୍ତି ସେତିକି ପ୍ରାପ୍ତ ହେବ। ଯେଉଁ କଣ୍ଟେନର୍ ଦରକାର, କଣ୍ଟେନର୍ ରସକୁ ଧାରଣ କରିବା ପାଇଁ ଯେଉଁ କଣ୍ଟେନର୍ ରହିଛି, ଆମର ଯେତିକି ଶକ୍ତି ରହିଛି ଆମେ ସେତିକି ଗ୍ରହଣ କରିପାରିବା, ଅଧିକ ଗ୍ରହଣ କରିପାରିବା ନାହିଁ। ତେଣୁ ଯାହା ହେଉ, ଭଗବାନଙ୍କର ଏଇ ଯେଉଁ କଥା ସବୁ କହୁଛନ୍ତି ବ୍ରହ୍ମା, ଏଇ ସିଏ ଅନୁଭବ କରୁଛନ୍ତି, ଏ ଭଗବାନଙ୍କର ଯେଉଁ ସିଏ ଅନୁଭୂତି ପ୍ରାପ୍ତ ହୋଇଛନ୍ତି, ଭଗବତ ଅନୁଭୂତି ପ୍ରାପ୍ତ ହୋଇଛନ୍ତି, ବ୍ରହ୍ମା ହେଉଛନ୍ତି ଜଣେ ଭକ୍ତ, ତେଣୁ ସେ ଭଗବାନଙ୍କ ଅନୁଭୂତି ପୂର୍ଣ୍ଣ ଭାବରେ ପ୍ରାପ୍ତ ହେଉଛନ୍ତି। ତେଣୁ ସେ ଜାଣିପାରୁଛନ୍ତି, ଯେଉଁମାନେ ଜ୍ଞାନୀମାନେ ସେମାନେ ବୁଝିପାରିବେ ନାହିଁ ଭଗବାନଙ୍କୁ, ଆ ପରେ ଯେତେବେଳେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିବେ ସେତେବେଳେ ସେ କହିବେ ଏକଥା। 14 ଅଧ୍ୟାୟରେ ପୁରା ଏଣ୍ଟାୟାର ଶ୍ଳୋକ ହେଉଛି ଭଗବାନ ସ୍ତୁତି, ଭଗବାନ ସ୍ତୁତି କରିଛନ୍ତି, ବ୍ରହ୍ମା କ୍ଷମା ପ୍ରାର୍ଥନା କରିଛନ୍ତି ସ୍ତୁତି ମାଧ୍ୟମରେ, ତେଣୁ ସେତେବେଳେ ସେ ଏକଥା କହିବେ। ଏବଂ ଏଇ ଶ୍ଲୋକଟି ଯେଉଁ କହିବେ ତା ପର ଅଧ୍ୟାୟରେ, ଏଇ ଶ୍ଲୋକଟିକୁ ମହାପ୍ରଭୁ କହିଛନ୍ତି, ଏଇ ଶ୍ଲୋକଟି ହେଉଛି କଳିଯୁଗ ପାଇଁ ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ସେଇଟା। ଯେତେ ରାୟରମଣ ପାଖକୁ ଯିବେ ମହାପ୍ରଭୁ, ଦାକ୍ଷିଣାତ୍ୟକୁ ଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆଲୋଚନା ହେଲା ପରେ ଯେତେବେଳେ ସେ ଯିବେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଗୋଦାବରୀ ନଦୀ ତଟରେ ରାୟରମଣଙ୍କ ସହିତ ସେ ରାୟରମଣ ଯାଇକି କୃଷ୍ଣ ଲୀଳାରେ ସେ ଥିଲେ, ବିଶାଖା ସଖି ଥିଲେ। ତେଣୁ ତାଙ୍କ ସହିତ ଯେତେବେଳେ ପଚାରିଛନ୍ତି ଯେ ଆମେ କେମିତି ଆମ ଜୀବନର ଲକ୍ଷ୍ୟ କ'ଣ ଏବଂ ଏଇଟା କେମିତି ପ୍ରାପ୍ତ ହେବାର ଉପାୟ କ'ଣ, ସାଧ୍ୟ ସାଧନ ଯଦି ପଚାରିଛନ୍ତି, ରାୟରମଣଙ୍କ ବହୁତ ପ୍ରକାର ଶାସ୍ତ୍ରରୁ ଉଦ୍ଧାର କରି ସବୁ ଶ୍ଳୋକ ସବୁ କହିଲେ, କିନ୍ତୁ ମହାପ୍ରଭୁ ସେଇଟାକୁ କହିଲେ ଏହ ବାହ୍ୟ ଆଗେ କହ ଆର୍, ଏଇଟା ହେବ ନାହିଁ, ଏଇଟା କଳିଯୁଗ ପାଇଁ ସମ୍ଭବ ନୁହଁ, ଆଉ କ'ଣ କୁହ। ତେଣୁ ସେହି ସମୟରେ ଏଇ ଏହା ପରେ ଯେଉଁ ଅଧ୍ୟାୟରେ କୁହାଯିବ ବ୍ରହ୍ମା ଯେଉଁ ସ୍ଥିତି କରିଛନ୍ତି, ସେଇ ଗୋଟିଏ ଶ୍ଳୋକ କହିଲେ ମହାପ୍ରଭୁଙ୍କୁ, ମହାପ୍ରଭୁ କହିଲେ ଏ ହଏ କଳିଯୁଗ ପାଇଁ ଇଏ ହେଉଛି ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା। କ'ଣ ନା, ଜ୍ଞାନେ ପ୍ରୟାସମ ଉଦପାସ୍ୟ, ଆମେ ଜ୍ଞାନ ଦ୍ୱାରା ଭଗବାନ ଜାଣିପାରିବା ନାହିଁ, ଜ୍ଞାନେ ପ୍ରୟାସମ ଉଦପାସ୍ୟ, ଏଇଟାକୁ ତ୍ୟାଗ କରିବାକୁ ପଡ଼ିବ। ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭବଦୀୟ ବାର୍ତ୍ତା, ନମ୍ର ଭାବରେ ସତ୍ମୁଖ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ମୁଖରୁ ଭବଦୀୟ ବାର୍ତ୍ତା ଭଗବାନ କଥା ଯଦି ଶ୍ରବଣ କରିବା, ଆମେ ଯେମିତି ନ୍ୟୁଜ୍ ପେପରରେ ବାର୍ତ୍ତାଟା ଜାଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ ହେଉଛି ଆମର, କ'ଣ ଆଜିର ନ୍ୟୁଜ୍, ଆଜିର ବାର୍ତ୍ତା କ'ଣ, କାହା ବାର୍ତ୍ତା, ଏ କଥା ପଚାରିଛନ୍ତି ମହାଭାରତରେ ଯମରାଜ ପଚାରିଛନ୍ତି, ବର୍ତ୍ତମାନ ଲେଟେଷ୍ଟ ନ୍ୟୁଜ୍ଟା କ'ଣ, କାହା ବାର୍ତ୍ତା, ଯୁଧିଷ୍ଠିର ମହାରାଜ ତାର ଉତ୍ତର ଦେଇଥିଲେ। ତେଣୁ ଯାହା ହେଉ, ଏ ଯେଉଁ ବାର୍ତ୍ତା ଭଗବତ କଥା ଯେଉଁ ବାର୍ତ୍ତା ଭଗବତୀୟ ବାର୍ତ୍ତା, ଏ ଯେଉଁ ଭଗବାନ କହୁଛନ୍ତି ନା, ଭଗବାନ ଭଗବାନଙ୍କ ସମ୍ବନ୍ଧୀୟ କଥା ଏ ବାର୍ତ୍ତା ଭବଦୀୟ ବାର୍ତ୍ତା, ବ୍ରହ୍ମା ଯେଉଁ କଥା କହୁଛନ୍ତି ଭବଦୀୟ ବାର୍ତ୍ତା, ଭଗବାନଙ୍କ ଲେଟେଷ୍ଟ ନ୍ୟୁଜ୍ ସବୁ ଆମ ପାଖକୁ ଆସି ପହଞ୍ଚୁଛି, ଇଏ ହେଉଛି ସ୍ପିରିଚୁଆଲ ନ୍ୟୁଜ୍। ଜଣେ ଥିଲେ ରାଜନୀତିଜ୍ଞ ନେତା ଥିଲେ, କ'ଣ ତାଙ୍କ ନାଁଟା ମନେ ପଡ଼ୁନି, ପଟେଲ ନା କିଏ ଥିଲେ ତାଙ୍କ ଠିକ ଭାବରେ ମନେ ପଡ଼ୁନି, ସିଏ ଯାଇଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପାଖକୁ ଯାଇଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେତେବେଳେ ଗୋଟେ ପ୍ରକାଶ କରୁଥିଲେ, ନଦିଆ ପ୍ରକାଶ ବୋଲି ଗୋଟେ ଲେଖା ପ୍ରକାଶ କରୁଥିଲେ, ତେଣୁ ସିଏ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଇଏ ଏମିତି ଆମେ ଯେମିତି ଡେଲି ନ୍ୟୁଜ୍ ପେପର୍ ରହିଛି ପାଶ୍ଚାତ୍ୟ ଜଗତରେ, ଏବେ ମଧ୍ୟ ଆମର ହେଲାଣି 2-3 ଲେଖା ଏଡ଼ିସନ୍ ହେଉଛି ଦିନକୁ, ମର୍ଣ୍ଣିଂ ଏଡ଼ିସନ୍, ନୁନ୍ ଏଡ଼ିସନ୍, ଇଭିନିଂ ଏଡ଼ିସନ୍, ପାଶ୍ଚାତ୍ୟ ଜଗତରେ ମଧ୍ୟ ସେଭଳି ଭାବରେ ହେଉଛି। ଯାହା ହେଉ, ସେ କହିଲେ ଇଏ ଭଗବାନ ସହିତ କ'ଣ ଏତେ କଥା ଅଛି ଯେ ସବୁଦିନ ନ୍ୟୁଜ୍ ପେପର ବାହାରିବ, ତାଙ୍କ ନ୍ୟୁଜ୍ ପେପର ରହିଛି, ନଦିଆ ନଦିଆ ପ୍ରକାଶ ଏମିତି ଗୋଟେ ନ୍ୟୁଜ୍ ପେପର ଥିଲା ତାଙ୍କର। ତେଣୁ ସେ କହିଲେ, ତାର ଉତ୍ତରରେ କହିଲେ, କହିଲେ ଦେଖନ୍ତୁ ଆମ ପୃଥିବୀ ରହିଛି, ପୃଥିବୀରେ ଅନେକ ମହାଦେଶ ରହିଛି, ତାହାଦେହରୁ ଏସିଆ ମହାଦେଶ ଗୋଟେ। ଏସିଆ ମହାଦେଶରେ ବହୁତ ବର୍ଷ ରହିଛି, ତାହାଦେହରୁ ଭାରତବର୍ଷ ଗୋଟିଏ। ଏ ଭାରତବର୍ଷରେ ଅନେକ ରାଜ୍ୟ ରହିଛି, ତାହାଦେହରୁ ୱେଷ୍ଟବେଙ୍ଗଲ ରାଜ୍ୟ ଗୋଟିଏ, ୱେଷ୍ଟବେଙ୍ଗଲ ଥିଲେ ମହାରାଜ। ତେଣୁ ଏ ୱେଷ୍ଟବେଙ୍ଗଲରେ କେତେ ନ୍ୟୁଜ୍ ପେପର ବାହାରୁଛି, ୱେଷ୍ଟବେଙ୍ଗଲ ନ୍ୟୁଜ୍। ଆମର ଓଡ଼ିଶାରେ ମଧ୍ୟ ସେଇଭଳିଆ କେତେ ନ୍ୟୁଜ୍ ପେପର ବାହାରୁଛି, ବୁର୍ଲାର ନ୍ୟୁଜ୍ ବର୍ତ୍ତମାନ ରହିଛି, ସମ୍ବଲପୁର ନ୍ୟୁଜ୍ କ'ଣ ସବୁ ରହିଛି, ସବୁଦିନ ବାହାରୁଛି, ପେପର ବାହାରୁଛି, ଟିଭିରେ ବାହାରୁଛି, ରେଡ଼ିଓରେ ବାହାରୁଛି, ଏଥିରେ ହେଉଛି। କିନ୍ତୁ ଇଏ ଯେଉଁ ଭୌତିକ ଯେଉଁ ଗତି ହେଉଛି କେତେ, ଏହିଭଳି ଭାବରେ ଏ ଖାଲି ପୃଥିବୀ କଥା ରହିଛି। ଯେଉଁ ଏତେ ପୃଥିବୀର ଯଦି ସବୁ ସମ୍ବାଦପତ୍ର ମିଶିଯିବ, ତାହେଲେ କେତେ ପ୍ରକାର ନ୍ୟୁଜ୍ ପେପର ହେବଣି, କେତେ ହେବଣି, କେତେ ନ୍ୟୁଜ୍ ବାହାରୁଛି। କିନ୍ତୁ ଏ ପୃଥିବୀ ଭଳି ଏଇଭଳି ଭାବରେ 14 ଲୋକ ରହିଛି, 14 ବ୍ରହ୍ମାଣ୍ଡ ରହିଛି, ଏବଂ ଏହିଭଳି ଭାବରେ ଅନେକ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି। ତେଣୁ ତା'ର ଯଦି ନ୍ୟୁଜ୍ ପେପର ବାହାରିବ, ତାହେଲେ କେତେ ପ୍ରକାର ହେବ ନ୍ୟୁଜ୍ ବାହାରିବ। କିନ୍ତୁ ଏ ସମସ୍ତ ଭୌତିକ ଜଗତ ହେଉଛି ସମଗ୍ର ସୃଷ୍ଟିର ମାତ୍ର ଏକ ଚତୁର୍ଥାଂଶ, ଚାରି ଭାଗରୁ ଭାଗେ। ତେଣୁ ତିନି ଗୁଣର ରହିଛି, ତା ତିନି ଗୁଣ ଅଧିକ ନ୍ୟୁଜ୍ ସେଠି ରହିଛି। ତାକୁ ପ୍ରତି ଦିନ କ'ଣ ପ୍ରତି କ୍ଷଣରେ ଯଦି ବାହାର କରିବ ଭଗବାନ କଥା, ସେ ସରିବ ନାହିଁ, ନୂଆ ନୂଆ କଥା ଆସିବ ସବୁ। ନିତ୍ୟ ନୂତନ ଭଗବାନ ଯେଭଳି ଭାବରେ ନିତ୍ୟ ନୂତନ ଭଗବାନ କଥା ମଧ୍ୟ ସେଭଳି ନିତ୍ୟ ନୂତନ, ସେଇ କଥାକୁ ମଧ୍ୟ ଶୁଣିଲେ ମଧ୍ୟ ଆମକୁ ନୂତନ ଲାଗିବ। ସବୁଦିନ ସକାଳେ ଆମେ ପାଠ କରୁଛେ, ସଂସାର ଦାବା ନଳ ଗୀତ ବୋଲୁଛେ, କିନ୍ତୁ ତଥାପି ନିତ୍ୟ ନୂତନ ଲାଗୁଛି। ଯାହା ହଉ, ଏହିଭଳି ଭାବେ ଗୁରୀ ମହାତ୍ମା ଭଗବାନଙ୍କର ମହାତ୍ମା ଶେଷ ହେବ ନାହିଁ। କିନ୍ତୁ ଯେଉଁମାନେ କେବଳ ଜ୍ଞାନ ମାଧ୍ୟମରେ ଏ ଯେଉଁ ଶ୍ଳୋକଟି ମୁଁ କହିଲି ସେଇଟା ସେ କଥା କହେ, ଭଗବତୀ ବାର୍ତ୍ତା ସ୍ଥାନେ ସ୍ଥିତା, ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେ ସ୍ଥାନକୁ ତ୍ୟାଗ କରିବା ଦରକାର ନାହିଁ। ସ୍ଥାନେ ସ୍ଥିତା ସୂତିଗତାନ, କେବଳ କର୍ଣ୍ଣକୁ ଦେବେ। ଆମର ଗୋଟେ ରହିଛି ଇଂରାଜୀରେ ଗୋଟେ କଥା ରହିଛି, ଲେଟ୍ ମି ୟୋର୍ ଇୟର୍ସ, ତୁମର କାନକୁ ମୋତେ ଧାର ଦିଅନ୍ତୁ, ଲେଟ୍ ମି ୟୋର୍ ଇୟର୍ସ। କାନକୁ ଆମେ ବହୁତ କଥା ଶୁଣୁଛେ ନା, ସମସ୍ତେ କାନରେ ଲଗେଇ ଦେଇଛନ୍ତି, ଇୟରଫୋନ୍ ଲଗେଇ ଦେଇଛନ୍ତି, କାନକୁ ମାନେ ଫୁର୍ସତ ଦେଉନାହାନ୍ତି, ଫୁର୍ସତ ଭଗବାନ କଥା ଶୁଣିବା ପାଇଁ ଆଉ ରହି ରଖା ହେଉନି, ବ୍ୟବସ୍ଥା କରାଯାଉ ନାହିଁ। କାନ ସିନା ଖାଲି ରହିଲେ ଭଗବାନ କଥା ପଶିବ, କାନ ତ ଖାଲିଲା ହିଁ, ସେତେବେଳେ ଲାଗିଛି ଇୟରଫୋନ୍ ଲାଗିଛି, ନ୍ୟୁଜ୍ କ'ଣ ମ୍ୟୁଜିକ୍ ଚାଲିଛି, କେତେ ପ୍ରକାର ମ୍ୟୁଜିକ୍ ସବୁ ଆସିଲାଣି ନେଟ୍ରେ, କୋଟି କୋଟି ପ୍ରକାର ଇଏ ଆସିଲାଣି, ମ୍ୟୁଜିକ୍ ଆସୁଛି। ତେଣୁ ଯଦି କେବଳ ଶ୍ରୁତିଗତା କର୍ଣ୍ଣ ଆମେ ଦେଇକରି ଶ୍ରବଣ କରିବା, ତନୁବାଣ ମନୋଭୀର କାୟ ମନ ବାକ୍ୟରେ ଯଦି ଶ୍ରବଣ କରିବା, ତାହେଲେ ଯଦିଓ ଭଗବାନ ହେଉଛନ୍ତି ଅଜିତ, ଭଗବାନଙ୍କୁ କେହି ଜିତିପାରିବେ ନାହିଁ, ତ୍ରିଲୋକରେ କେହି ଜିତିପାରିବେ ନାହିଁ, କିନ୍ତୁ ସେମାନେ ଜିତିଯିବେ। ତ୍ରୈଲୋକ୍ୟ ଅଜିତ ଜିତ ପାଇଛି ତ୍ରୈଲୋକ୍ୟା, ଯେଉଁମାନେ କେବଳ ଶ୍ରବଣ କରିବେ, ଜ୍ଞାନେ ପ୍ରୟାସ ମଦପାଶ୍ୟ ନମନ୍ତ ଏବ ଜୀବନ୍ତି ସନ୍ମୁଖରେତା ଭଗବତୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସୂଚିଗତାଂ ତନୁବାଂ ମନୋଭୀର, ଯିଏ ପ୍ରାୟଶ ଯିଏ ଏଭଳି ଭାବରେ ଚେଷ୍ଟା କରିବେ, ତାହେଲେ ଯଦିଓ ଭଗବାନ ଅଜିତ ସେ ତାଙ୍କୁ ଜିତିଯିବେ। ତେଣୁ ଏଇଭଳି ଭାବରେ ବ୍ରହ୍ମା ଆ ପର ଅଧ୍ୟାୟରେ ସବୁ ସ୍ତୁତି କରିବେ, ବହୁତ ତତ୍ତ୍ୱ ସବୁ ରହିଛି ତା ଭିତରେ ବ୍ରହ୍ମା। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଦର୍ଶନ କରୁଛନ୍ତି ଭଗବାନଙ୍କୁ, ଭଗବାନ ତତ୍ତ୍ୱକୁ ଦେଖୁଛନ୍ତି, ତାପରେ ତାପରେ ସବୁ ତାଙ୍କର ଯେଉଁ ନେଇଯାଇଥିଲେ ସେଦିନ ପଚାରିଥିଲେ ଜଣେ, ଯେ ଯେଉଁ ନେଇଯାଇଥିଲେ କ'ଣ ହେଲା, ସେ ଆଣିକି ଦେବେ, ଆଣିକି ଦେବେ ଫେରେଇବେ, କିନ୍ତୁ ସେ ଡୁପ୍ଲିକେଟ୍ ନେଇଥିଲେ, ଅରିଜିନାଲ ତ ନେଇନଥିଲେ ନା, ତେଣୁ ସେ ଯାହା ହେଉ ସେ ସବୁ ଫେରେଇବେ, ଫେରେଇକି ତାପରେ କ୍ଷମା ପ୍ରାର୍ଥନା କରିବେ। 14 ଅଧ୍ୟାୟଟା ସାରା ହେଉଛି କେବଳ କ୍ଷମା ପ୍ରାର୍ଥନା, ସ୍ତୁତି ଖାଲି। ଯାହା ହଉ, ଆମର କଥାକୁ ଏଠି ବିଶ୍ରାନ୍ତା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ବା କିଛି ଅଧେ କିଛି କହିବା ଚାହୁଁଛନ୍ତି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। जय श्री गुरुदेव की संवेद गौरभक्त की दाई गौर प्रमानंदे।